ପରମହଂସ ଯୋଗାନନ୍ଦଙ୍କର ଯୋଗୀର ଆତ୍ମଚରିତ ତୃତୀୟ ପରିଚ୍ଛେଦ ଯୁଗ୍ମ ଶରୀରଧାରୀ ସାଧୁ। ବାପା, ଯଦି କୌଣସି ବାଧ୍ୟବାଧକତା ବିନା ମୁଁ ଘରକୁ ଫେରିଆସିବାକୁ ପ୍ରତିଶ୍ରୁତି ଦିଏ, ତେବେ କାଶୀ ବୁଲି ଦେଖି ଆସିବାକୁ ମୋତେ ଅନୁମତି ଦେବେ କି? ବୁଲିବା ପାଇଁ ମୋର ଖୁବ୍ ଆଗ୍ରହ। ସେଥିରେ ବାପା କ୍ୱଚିତ୍ ବାଧା ଦେଉଥିଲେ। ସାମାନ୍ୟ ବାଳକ ଥିଲାବେଳେ ମଧ୍ୟ ଅନେକ ସହର ଏବଂ ତୀର୍ଥସ୍ଥାନ ଦେଖିବାକୁ ଯିବା ପାଇଁ ସେ ମୋତେ ଅନୁମତି ଦେଉଥିଲେ। ସାଧାରଣତଃ ଏକ କିମ୍ବା ଏକାଧିକ ବନ୍ଧୁ ମୋ ସଙ୍ଗରେ ଯାଆନ୍ତି। ବାପା ଦେଉଥିବା ପ୍ରଥମ ଶ୍ରେଣୀ ପାସ୍ ନେଇ ଆମେମାନେ ଆରାମରେ ଯାତ୍ରା କରୁଥିଲୁ। ରେଳବାଇ କମ୍ପାନୀରେ ବାପାଙ୍କର ଉଚ୍ଚ ପଦବୀ ଆମର ପରିବାରର ଭ୍ରମଣପ୍ରିୟ ସଦସ୍ୟମାନଙ୍କୁ ବେଶ୍ ସୁହାଉଥିଲା। ମୋର ଅନୁରୋଧକୁ ଭଲ ଭାବରେ ବିଚାର କରିବେ ବୋଲି ବାପା କଥା ଦେଲେ। ତା'ପର ଦିନ ବାପା ମୋତେ ଡାକି ମୋ ହାତରେ ବରେଲି ବାରଣାସୀ ପାଇଁ ଏକ ଯିବା ଆସିବା ରେଳବାଇ ପାସ୍, କେତେଗୁଡ଼ିଏ ଟଙ୍କିକିଆ ନୋଟ୍ ଆଉ ଦୁଇଟି ଚିଠି ଦେଲେ ଏବଂ କହିଲେ, ବାରଣାସୀରେ ମୋର ଜଣେ ବନ୍ଧୁ କେଦାରନାଥ ବାବୁଙ୍କ ନିକଟକୁ ମୋର ଗୋଟିଏ ଅଫିସ୍ ସମ୍ବନ୍ଧୀୟ ପ୍ରସ୍ତାବ ଦେବାର ଅଛି। ଦୁର୍ଭାଗ୍ୟବଶତଃ ତାଙ୍କ ଠିକଣାଟି ମୁଁ ହଜାଇ ଦେଇଛି, କିନ୍ତୁ ମୋର ବିଶ୍ୱାସ ଆମ ଉଭୟଙ୍କର ବନ୍ଧୁ ସ୍ୱାମୀ ପ୍ରଣବାନନ୍ଦଙ୍କ ସାହାଯ୍ୟରେ ତୁ ଏହି ଚିଠିଟି ତାଙ୍କୁ ଦେଇପାରିବୁ। ସ୍ୱାମୀଜୀ ମୋର ଗୁରୁଭାଇ, ତାଙ୍କର ଆଧ୍ୟାତ୍ମିକ ସ୍ଥିତି ବହୁତ ଉଚ୍ଚରେ, ତୁ ତାଙ୍କର ସତ୍ସଙ୍ଗ ଲାଭ କରି ଉପକୃତ ହେବୁ। ଏହି ଦ୍ୱିତୀୟ ଚିଠିଟି ହିଁ ତୋର ପରିଚୟ ପତ୍ର ହେବ। ବାପା ବିନୋଦପୂର୍ଣ୍ଣ ଠାଣିରେ ଟିକିଏ ଆଖି ମିଟ୍ପିଟ୍ କରି ପୁଣି କହିଲେ, ଦେଖେ, ଏଥର ଘରୁ ପଳାଇବା ଆଉ ଚଳିବ ନାହିଁ। ମୋର 12 ବର୍ଷ ବୟସର ଉତ୍ସାହ ନେଇ ମୁଁ ଯାତ୍ରାରେ ବାହାରି ପଡ଼ିଲି। ଯଦିଓ କାଳର ଗତି, ନୂତନ ଦୃଶ୍ୟ ଏବଂ ଅପରିଚିତ ମୁହଁ ଦେଖିବାରେ ମୋର ଆନନ୍ଦକୁ କେବେ ହ୍ରାସ କରିପାରିନାହିଁ। ବାରଣାସୀରେ ପହଞ୍ଚି ମୁଁ ସଙ୍ଗେ ସଙ୍ଗେ ସ୍ୱାମୀଜୀଙ୍କ ବାସଭବନକୁ ଗଲି। ଆଗ ଦୁଆର ଖୋଲା ଥିଲା। ମୁଁ ଯାଇ ଦୋତାଲାରେ ଏକ ଲମ୍ବା ହଲ୍ ପରି କୋଠରୀରେ ପ୍ରବେଶ କଲି। ଅଳ୍ପ ଉଚ୍ଚର ଗୋଟିଏ ଆସନ ଉପରେ କେବଳ କୌପିନ ଖଣ୍ଡିଏ ପିନ୍ଧି ଜଣେ ହୃଷ୍ଟପୃଷ୍ଟ ମନୁଷ୍ୟ ପଦ୍ମାସନରେ ବସିଥିଲେ। ଲଣ୍ଡିତ ମସ୍ତକ, ଶ୍ମଶ୍ରୁହୀନ ଅକୁଞ୍ଚିତ ମୁଖ, ଓଠରେ ତାଙ୍କର ଖେଳୁଥିଲା ଏକ ମଧୁର ସୀମିତ ହାସ। ମୋ ଅନଧିକାର ପ୍ରବେଶ ଜନିତ ସଙ୍କୋଚ ଦୂର କରିବା ପାଇଁ ସେ ମୋତେ ଜଣେ ପୁରୁଣା ବନ୍ଧୁଙ୍କ ପରି ଅଭ୍ୟର୍ଥନା କରି କହିଲେ, ବାବା ଆନନ୍ଦ। ତାଙ୍କର ସ୍ୱାଗତ ଥିଲା ହାର୍ଦ୍ଦିକ। କଣ୍ଠସ୍ୱର ଥିଲା ଗୋଟିଏ ଛୋଟ ଶିଶୁ ପରି। ଆଣ୍ଠୁମାଡ଼ି ବସି ମୁଁ ତାଙ୍କର ଚରଣ ସ୍ପର୍ଶ କଲି। ଆପଣ କ'ଣ ସ୍ୱାମୀ ପ୍ରଣବାନନ୍ଦ? ସେ ମୁଣ୍ଡ ଟୁଙ୍ଗାରିଲେ। ତୁମେ କ'ଣ ଭଗବତୀଙ୍କର ପୁଅ? ବାପାଙ୍କର ଚିଠି ଖଣ୍ଡିକ ମୁଁ ମୋ ପକେଟରୁ ବାହାର କରିବା ପୂର୍ବରୁ ସେ ଏହା କହିସାରିଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇ ପରିଚୟପତ୍ରଟି ତାଙ୍କୁ ବଢ଼ାଇଦେଲି। ତାହା ବର୍ତ୍ତମାନ ଅନାବଶ୍ୟକ ମନେ ହେଲା। ତୁମ ପାଇଁ ମୁଁ କେଦାରନାଥ ବାବୁଙ୍କୁ ନିଶ୍ଚୟ ଠାବ କରିଦେବି। ତାଙ୍କର ସର୍ବଜ୍ଞତାର ସୂଚନା ଦେଇ ସାଧୁ ମୋତେ ପୁଣି ଥରେ ଆଶ୍ଚର୍ଯ୍ୟ କଲେ। ଚିଠିଟି ଉପରେ ଆଖି ବୁଲାଇ ନେଇ ସେ ମୋର ବାପାଙ୍କ ସମ୍ବନ୍ଧରେ କେତେକ ସ୍ନେହପୂର୍ଣ୍ଣ ମନ୍ତବ୍ୟ ଦେଲେ। ତମେ ଜାଣ, ମୁଁ ବର୍ତ୍ତମାନ 2ଟି ପେନ୍ସନ୍ ଭୋଗ କରୁଛି। ଗୋଟିଏ ପେନ୍ସନ୍ ତୁମ ବାପାଙ୍କର ସୁପାରିଶ ଯୋଗୁଁ, ମୁଁ ତାଙ୍କ ପାଇଁ ଏକଦା ରେଳବାଇ ଅଫିସରେ କାମ କରୁଥିଲି। ଅନ୍ୟ ପେନ୍ସନ୍ଟି ବିଶ୍ୱପିତାଙ୍କର ସୁପାରିଶର ଫଳ। ତାଙ୍କ ପାଇଁ ମୁଁ ଜୀବନର ସମସ୍ତ ସାଂସାରିକ କର୍ମ ମୋର ବିବେକ ଅନୁଯାୟୀ ସମ୍ପନ୍ନ କରିଛି। ତାଙ୍କର ଏହି ମନ୍ତବ୍ୟ ମୋତେ ଅବୋଧ୍ୟ ମନେ ହେଲା। ମୁଁ କହିଲି, ମହାଶୟ, ବିଶ୍ୱପିତାଙ୍କଠାରୁ ଆପଣ କେଉଁ ଧରଣର ପେନ୍ସନ୍ ପାଆନ୍ତି? ସେ କ'ଣ ଆପଣଙ୍କ କୋଳରେ ଟଙ୍କା ପକାଇ ଦେଇଯାଆନ୍ତି? ସେ ହସି ଉଠିଲେ। ମୋର କହିବାର ଅର୍ଥ, ଗଭୀର ଶାନ୍ତିର ପେନ୍ସନ୍, ବହୁ ବର୍ଷର ଗଭୀର ଧ୍ୟାନର ଏକ ପୁରସ୍କାର। ବର୍ତ୍ତମାନ ଅର୍ଥ ପାଇଁ ମୋର ଲାଳସ ନାହିଁ। ମୋର ସାମାନ୍ୟ ଆବଶ୍ୟକତା ଠାରୁ ଢେର ଅଧିକ ମୋତେ ମିଳିଯାଉଛି। ପରେ ତୁମେ ଦ୍ୱିତୀୟ ପେନ୍ସନ୍ଟିର ଅର୍ଥ ବୁଝିବ। ହଠାତ୍ ବାର୍ତ୍ତାଳାପ ବନ୍ଦ କରି ଯୋଗୀ ଗମ୍ଭୀର ଏବଂ ନିଶ୍ଚଳ ହୋଇଗଲେ। ତାଙ୍କର ଚାରିପଟେ ଘେରି ରହିଥିଲା ଏକ ଗୂଢ଼ ରହସ୍ୟଭରା ଦୁର୍ବୋଧ୍ୟତା। ପ୍ରଥମେ ତାଙ୍କର ଆଖି ଦୁଇଟି ଉଜ୍ଜ୍ୱଳ ଦେଖାଗଲା। ମନେ ହେଲା ସେ ଯେମିତି କୌଣସି ଜିନିଷକୁ ଆଗ୍ରହର ସହ ଦେଖୁଛନ୍ତି। ପରେ ଆଖି ଦୁଇଟି ହୋଇଗଲା ନିଷ୍ପ୍ରଭ। କଥାବାର୍ତ୍ତାରେ ତାଙ୍କର କାର୍ପଣ୍ୟ ଲକ୍ଷ୍ୟ କରି ମୁଁ ଗଭୀର ଅପମାନିତ ବୋଧ କଲି। ମୁଁ କିପରି ବାପାଙ୍କ ବନ୍ଧୁଙ୍କ ସହିତ ଦେଖା କରିବି ସେ ପର୍ଯ୍ୟନ୍ତ ତାହା ସେ ମୋତେ କହିନଥିଲେ। ଟିକିଏ ବ୍ୟସ୍ତ ହୋଇ ମୁଁ ଖାଲି ଘରଟା ଉପରେ ଆଖି ବୁଲାଇ ନେଲି। ଆମ ଦୁହିଁଙ୍କ ଛଡ଼ା ସେଠାରେ ଆଉ କେହି ନଥିଲେ। ମଞ୍ଚ ତଳେ ରଖା ହୋଇଥିବା ତାଙ୍କର କଠୋ ଉପରେ ମୋର ଅଳସ ଦୃଷ୍ଟି ପଡ଼ିଲା। ଛୋଟ ବାବୁ, ବ୍ୟସ୍ତ ହୁଅ ନାହିଁ, ଯେଉଁ ଲୋକକୁ ତୁମେ ଦେଖିବାକୁ ଇଚ୍ଛା କରୁଛ ଅଧଘଣ୍ଟାକ ଭିତରେ ସେ ତୁମ ପାଖରେ ପହଞ୍ଚିଯିବେ। ଯୋଗୀ ମୋର ମନର କଥା ବୁଝିପାରୁଥିଲେ। ସେହି ମୁହୂର୍ତ୍ତରେ ତାହା କୌଣସି ଅଦ୍ଭୁତ କାର୍ଯ୍ୟ ବୋଲି ମୋର ମନେ ହେଲା ନାହିଁ। ଯୋଗୀ ପୁଣି ଅବୋଧ୍ୟ ନିରବତା ମଧ୍ୟରେ ବୁଡ଼ିଗଲେ। ଯେତେବେଳେ ମୋର ଘଣ୍ଟାରେ ଠିକ୍ ଅଧଘଣ୍ଟା ବିତିଲା, ସ୍ୱାମୀଜୀ ଜାଗି ଉଠିଲେ। ସେ କହିଲେ, ମୋର ମନେ ହେଉଛି କେଦାରନାଥ ବାବୁ ଦୁଆର ନିକଟରେ ପହଞ୍ଚିଛନ୍ତି। କେହି ଜଣେ ସିଢ଼ି ଚଢ଼ି ଉପରକୁ ଆସୁଥିବାର ଶବ୍ଦ ମୁଁ ଶୁଣିଲି। ମୋର ମନ ଭିତରେ ହଠାତ୍ ଗୋଟିଏ ଆଶ୍ଚର୍ଯ୍ୟଜନକ ଦୁର୍ବୋଧ୍ୟ ଭାବ, ଗୁଡ଼ାଏ ଚିନ୍ତା ଗୋଳମାଳିଆ ଭାବରେ ମୁଁ ମନ ଭିତରେ ଦୌଡ଼ାଦୌଡ଼ି ଆରମ୍ଭ କରିଦେଲେ। ଜଣେ ବାର୍ତ୍ତାବହଙ୍କ ବିନା ମୋ ବାପାଙ୍କ ବନ୍ଧୁଙ୍କୁ ଏଠାକୁ ଡାକିବା ସମ୍ଭବ ହେଲା କିପରି? ଏଠାରେ ମୁଁ ପହଞ୍ଚିବା ପରେ ସ୍ୱାମୀଜୀ ତ ମୋ ଛଡ଼ା ଆଉ କାହା ସହିତ କଥାବାର୍ତ୍ତା କରିନାହାନ୍ତି। କୌଣସି ଔପଚାରିକତା ନ ଦେଖାଇ ମୁଁ କୋଠରୀ ଛାଡ଼ି ସିଡ଼ି ତଳକୁ ଓହ୍ଲାଇଗଲି। ଅଧବାଟରେ ଜଣେ ପତଳା, ଗୋରା ଓ ମଧ୍ୟମ ଉଚ୍ଚତାର ବ୍ୟକ୍ତିଙ୍କୁ ଭେଟିଲି। ସେ ତରତର ହେଉଥିବା ମୋର ମନେ ହେଲା। ଆପଣ କ'ଣ କେଦାରନାଥ ବାବୁ? ମୁଁ ଉତ୍କଣ୍ଠାର ସହିତ ତାଙ୍କୁ ପଚାରିଲି। ତମେ କ'ଣ ଭଗବତୀଙ୍କର ପୁଅ, ମୋର ଅପେକ୍ଷାରେ ଏଠାରେ ବସିଛ? ତାଙ୍କ ମୁହଁରେ ବନ୍ଧୁତାପୂର୍ଣ୍ଣ ହସ। ମହାଶୟ, ଆପଣ ଏଠାକୁ ଆସିଲେ କିପରି? ତାଙ୍କର ଦୁର୍ବୋଧ୍ୟ ଉପସ୍ଥିତି ମୋତେ ହତଚକିତ କରିଦେଲା। ଆଜି ପ୍ରତ୍ୟେକ କଥା ରହସ୍ୟଜନକ ବୋଧ ହେଉଛି। ଘଣ୍ଟାଏରୁ କମ୍ ହେବ ମୁଁ ଗଙ୍ଗାସ୍ନାନ ଶେଷ କରିଛି କି ନାହିଁ ସ୍ୱାମୀ ପ୍ରଣବାନନ୍ଦ ମୋ ନିକଟରେ ପହଞ୍ଚିଥିଲେ। ସେହି ସମୟରେ ମୁଁ ସେଠାରେ ଅଛି ବୋଲି ସେ କିପରି ଜାଣିଲେ ମୁଁ କହିପାରିବିନି। ସେ କହିଲେ, ମୋ ଘରେ ଭଗବତୀଙ୍କ ପୁଅ ତୁମକୁ ଅପେକ୍ଷା କରୁଛି, ମୋ ସାଙ୍ଗରେ ଆସିବ କି? ଆନନ୍ଦରେ ମୁଁ ସମ୍ମତ ହେଲି। ଦୁହେଁ ହାତ ଧରାଧରି ହୋଇ ବାହାରିଲୁ। ଆଶ୍ଚର୍ଯ୍ୟର କଥା, ମୁଁ ମଜବୁତ ଜୋତା ପିନ୍ଧିଥିଲେ ମଧ୍ୟ ସ୍ୱାମୀଜୀ ଖଡ଼ମ୍ ପିନ୍ଧି ମୋତେ ଟପି ଯାଉଥିଲେ। ପ୍ରଣବାନନ୍ଦଜୀ ହଠାତ୍ ଅଟକି ଯାଇ ମୋତେ ପଚାରିଲେ, ତୁମକୁ ମୋ ଘରେ ପହଞ୍ଚିବାକୁ କେତେ ସମୟ ଲାଗିବ? ପ୍ରାୟ ଅଧଘଣ୍ଟା। ବର୍ତ୍ତମାନ ମୋର ଗୋଟିଏ କାମ ଅଛି। ସ୍ୱାମୀଜୀଙ୍କର ଦୃଷ୍ଟି ଥିଲା ରହସ୍ୟମୟ। ମୁଁ ତୁମକୁ ଏଇଠି ଛାଡ଼ି ଯାଉଛି, ତୁମେ ମୋ ଘରକୁ ଆସ। ମୁଁ ଏବଂ ଭଗବତୀଙ୍କର ପୁଅ ସେଠାରେ ତୁମକୁ ଅପେକ୍ଷା କରୁଥିବୁ। ମୁଁ ପ୍ରତିବାଦ କରିବା ପୂର୍ବରୁ ସେ ମୋ ପାଖ ଦେଇ ଶୀଘ୍ର ଶୀଘ୍ର ଚାଲିଗଲେ ଏବଂ ଲୋକ ଗହଳି ଭିତରେ କୁଆଡ଼େ ହଜିଗଲେ। ମୁଁ ଯେତେ ଶୀଘ୍ର ପାରେ ଏଠାକୁ ଚାଲି ଚାଲି ଆସୁଛି। କେଦାରନାଥ ବାବୁଙ୍କର କଥା ମୋତେ ହତବୁଦ୍ଧି କରିଦେଲା। ମୁଁ ତାଙ୍କୁ ପଚାରିଲି, ସେ କେତେଦିନ ହେଲା ସ୍ୱାମୀଜୀଙ୍କୁ ଜାଣିଛନ୍ତି? ଗତ ବର୍ଷ ଅଳ୍ପ କେତେ ଥର ଆମର ଦେଖା ସାକ୍ଷାତ ହୋଇଥିଲା, କିନ୍ତୁ ନିକଟ ଅତୀତରେ ହୋଇନାହିଁ। ଆଜି ତାଙ୍କୁ ଗାଧୁଆ ତୀର୍ଥରେ ପୁଣି ଥରେ ଦେଖି ମୁଁ ଖୁସି ହେଲି। ମୁଁ ମୋ କାନକୁ ବିଶ୍ୱାସ କରିପାରୁନାହିଁ। ମୋର ମୁଣ୍ଡ ଖରାପ ହେଲା ନା କ'ଣ? ଆପଣ ତାଙ୍କୁ ସ୍ୱପ୍ନରେ ଦେଖିଲେ ନା ପ୍ରକୃତରେ ଦେଖିଲେ? ତାଙ୍କର ହାତ ଛୁଇଁଲେ ଏବଂ ପାଦ ଶବ୍ଦ ଶୁଣିଲେ? ସେ କହିଲେ, ତୁମେ କ'ଣ କହୁଛ ମୁଁ ବୁଝିପାରୁନାହିଁ। ରାଗରେ ତାଙ୍କର ମୁହଁ ଲାଲ ପଡ଼ିଯାଇଥିଲା। ମୁଁ ତୁମକୁ ମିଛ କହୁନାହିଁ। ତୁମେ ଯେ ଏଠାରେ ମୋ ପାଇଁ ଅପେକ୍ଷା କରିଛ, ଏହା କେବଳ ମୁଁ ସ୍ୱାମୀଜୀଙ୍କ ଠାରୁ ହିଁ ଜାଣିଲି। ତୁମେ କ'ଣ ଏକଥା ବୁଝିପାରୁନ? କିନ୍ତୁ ମୁଁ ଏଠାକୁ ଆସିବା ପ୍ରାୟ ଘଣ୍ଟା ହେଲାଣି। ଏହି ସମୟ ଭିତରେ ଏହି ବ୍ୟକ୍ତି ସ୍ୱାମୀ ପ୍ରଣବାନନ୍ଦ ମୁହୂର୍ତ୍ତକ ପାଇଁ ମଧ୍ୟ ମୋ ଦୃଷ୍ଟିରୁ ଅନ୍ତର ହୋଇନାହାନ୍ତି। ସମୁଦାୟ ଘଟଣା ମୁଁ ତାଙ୍କୁ କହିଲି ଏବଂ ସ୍ୱାମୀଜୀ ଓ ମୋ ମଧ୍ୟରେ ହୋଇଥିବା ସମସ୍ତ କଥାବାର୍ତ୍ତାର ପୁନରାବୃତ୍ତି କଲି। ତାଙ୍କର ଚକ୍ଷୁ ବିସ୍ଫାରିତ ହୋଇଗଲା। ଆମେ କ'ଣ ଏହି ଭୌତିକ ଯୁଗରେ ରହୁଛୁ ନା ସ୍ୱପ୍ନ ଦେଖୁଛୁ? ଜୀବନରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବି ବୋଲି ମୁଁ ଆଶା କରିନଥିଲି। ସ୍ୱାମୀଜୀ ଜଣେ ସାଧାରଣ ମନୁଷ୍ୟ ବୋଲି ମୁଁ ଭାବିଥିଲି। ବର୍ତ୍ତମାନ ଦେଖୁଛି ଯେ ସେ ଇଚ୍ଛା କଲେ ଆଉ ଗୋଟିଏ ଅଧିକ ଶରୀର ମଧ୍ୟ ସୃଷ୍ଟି କରି ତାଦ୍ୱାରା କାମ କରାଇପାରିବେ। ଆମେ ଦୁହେଁ ଏକାଠି ସାଧୁଙ୍କ କୋଠରୀ ଭିତରେ ପଶିଲୁ। ମଞ୍ଚ ଆସନ ତଳେ ଥିବା କଠାଉକୁ ଦେଖାଇ ଦେଇ କେଦାରନାଥ ବାବୁ ମୋ କାନରେ ଚୁପ୍ ଚୁପ୍ କରି କହିଲେ, ଦେଖ, ସ୍ନାନଘାଟରେ ସେ ଏଇ କଠଉ ପିନ୍ଧିଥିଲେ। ମୁଁ ବର୍ତ୍ତମାନ ଯେପରି ଦେଖୁଛି ଠିକ୍ ସେହିପରି ଗୋଟିଏ କୌପୀନ ମଧ୍ୟ ପିନ୍ଧିଥିଲେ। ଆଗନ୍ତୁକ ଯେତେବେଳେ ମୁଣ୍ଡ ନୁଆଇ ତାଙ୍କ ସମ୍ମୁଖରେ ପ୍ରଣାମ କଲେ, ସାଧୁ ମୋ ଆଡ଼କୁ ଏକ ରହସ୍ୟପୂର୍ଣ୍ଣ ହସ ହସିଲେ। ଏସବୁ ଦେଖି ତୁମେ ସ୍ତମ୍ଭୀଭୂତ ହୋଇଯାଉଛ କାହିଁକି? ପ୍ରକୃତ ଯୋଗୀମାନଙ୍କ ନିକଟରେ ଏହି ବିଚିତ୍ର ଜଗତର ସୂକ୍ଷ୍ମ ଏକତ୍ୱ ଲୁଚି ରହେ ନାହିଁ। ସୁଦୂର କଲିକତାରେ ରହୁଥିବା ମୁଁ ମୋର ଶିଷ୍ୟଙ୍କୁ କ୍ଷଣିକ ମଧ୍ୟରେ ଦେଖିପାରେ ଏବଂ ସେମାନଙ୍କ ସହିତ କଥାବାର୍ତ୍ତା କରିପାରେ। ସେମାନେ ମଧ୍ୟ ଇଚ୍ଛା କଲେ ଏହି ସ୍ଥୂଳ ଭୌତିକ ଜଗତର ପ୍ରତ୍ୟେକ ବାଧାବିଘ୍ନ କ୍ରମ କରିପାରନ୍ତି। ବୋଧହୁଏ ମୋର ତରୁଣ ହୃଦୟରେ ଆଧ୍ୟାତ୍ମିକ ଉତ୍ସାହ ଉଦ୍ରେକ କରିବା ପାଇଁ ସ୍ୱାମୀଜୀ ତାଙ୍କର ସୂକ୍ଷ୍ମ ଜାଗତିକ ଦୂରଶ୍ରବଣ ଓ ଦୂରଦର୍ଶନ ଶକ୍ତି ବିଷୟରେ ମୋତେ କହିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। କିନ୍ତୁ ଉତ୍ସାହିତ ହେବା ପରିବର୍ତ୍ତେ ମୋ ମନରେ ଏକ ପ୍ରକାର ଭକ୍ତି ମିଶ୍ରିତ ଭୟର ସଞ୍ଚାର ହେଲା। ମୋର ଭଗବତ ଅନ୍ୱେଷଣ ଜଣେ ନିର୍ଦ୍ଦିଷ୍ଟ ଗୁରୁ ଶ୍ରୀ ଯୁକ୍ତେଶ୍ୱରଙ୍କ ଦ୍ୱାରା ସମ୍ପାଦିତ ହେବା ବିଧିନିର୍ଦ୍ଦିଷ୍ଟ ଥିବାରୁ ଶ୍ରୀ ଯୁକ୍ତେଶ୍ୱରଙ୍କୁ ସେ ପର୍ଯ୍ୟନ୍ତ ମୁଁ ଦେଖିନଥିଲେ ମଧ୍ୟ ପ୍ରଣବାନନ୍ଦଙ୍କୁ ଗୁରୁ ରୂପେ ଗ୍ରହଣ କରିବା ପାଇଁ ମୋର ମନ ବଳିଲା ନାହିଁ। ତାଙ୍କ ଆଡ଼କୁ ସନ୍ଦେହ ଦୃଷ୍ଟିରେ ଚାହିଁ ମୁଁ ମନେ ମନେ ଭାବିଲି, ଏବେ ସେ ମୋ ଆଗରେ ନିଜେ ବସିଛନ୍ତି ନା ଏହା ତାଙ୍କର ପ୍ରତିରୂପ। ଏକ ଆତ୍ମଜାଗରଣକାରୀ ଦୃଷ୍ଟି ନିକ୍ଷେପ କରି ମହାତ୍ମା ମୋର ମାନସିକ ଅଶାନ୍ତି ଦୂର କରିବା ପାଇଁ ଚେଷ୍ଟା କଲେ ଏବଂ ତାଙ୍କ ଗୁରୁଙ୍କ ସମ୍ବନ୍ଧରେ କିଛି କହି ମୋତେ ଉତ୍ସାହିତ କଲେ। ସେ କହିଲେ, ମୋ ଜାଣିବାରେ ଲାହିଡ଼ି ମହାଶୟ ଥିଲେ ସବୁଠାରୁ ମହାନ ଯୋଗୀ। ରକ୍ତମାଂସ ଶରୀର ଧାରଣ କରି ସେ ଥିଲେ ସ୍ୱୟଂ ପରମବ୍ରହ୍ମ। ମୁଁ ଭାବିଲି, ଜଣେ ଶିଷ୍ୟ ଯଦି ଇଚ୍ଛା ଅନୁସାରେ ଗୋଟିଏ ଅଧିକା ରକ୍ତମାଂସର ଶରୀର ପ୍ରକଟ କରିପାରନ୍ତି, ତାଙ୍କ ଗୁରୁଙ୍କୁ କେଉଁ ଚମତ୍କାରିତା ବା ଅପ୍ରାପ୍ୟ ହେବ। ସେ କହିଲେ, ଗୁରୁଙ୍କ ସାହାଯ୍ୟ ବିନା କିଭଳି ଅମୂଲ୍ୟ, ଗୁରୁଙ୍କ ସାହାଯ୍ୟ କିଭଳି ଅମୂଲ୍ୟ, ସେ କଥା ମୁଁ ତୁମକୁ କହିବି। ଆଉ ଜଣେ ଶିଷ୍ୟ ଏବଂ ମୁଁ ପ୍ରତି ରାତିରେ 8 ଘଣ୍ଟା ଧ୍ୟାନ କରୁଥିଲୁ। ଦିନବେଳା ଆମକୁ ରେଳବାଇ ଅଫିସରେ କାମ କରିବାକୁ ପଡ଼ୁଥିଲା। କିରାଣୀ ହିସାବରେ ମୋର କର୍ତ୍ତବ୍ୟ ସମ୍ପାଦନ କରିବାରେ ମୋତେ କଷ୍ଟବୋଧ ହେଉଥାଏ। ସବୁ ସମୟରେ ଭଗବାନଙ୍କୁ ସମର୍ପଣ କରିବାକୁ ଇଚ୍ଛା ହେଉଥାଏ। 8 ବର୍ଷ ପର୍ଯ୍ୟନ୍ତ ଅଧ୍ୟବସାୟ କଲି, ଅଧାରାତି ଧ୍ୟାନରେ କଟାଇଲି ଏବଂ ଅଦ୍ଭୁତ ଫଳ ମଧ୍ୟ ପାଇଲି। ମହାନ ଆଧ୍ୟାତ୍ମିକ ସତ୍ୟ ମୋର ମନକୁ ଉଦ୍ଭାସିତ କଲା, କିନ୍ତୁ ବ୍ରହ୍ମ ଏବଂ ମୋ ଭିତରେ ଗୋଟିଏ ଛୋଟ ପରଦା ସବୁବେଳେ ରହିଥାଏ। ଅତିମାନସିକ ଚେଷ୍ଟା ସତ୍ତ୍ୱେ ମୁଁ ନିର୍ବିକଳ୍ପ ସମାଧି ଅବସ୍ଥା ପାଇବାରୁ ବଞ୍ଚିତ ହେଲି। ଦିନେ ସନ୍ଧ୍ୟାବେଳେ ମୁଁ ଲାହିଡ଼ି ମହାଶୟଙ୍କ ଘରକୁ ଗଲି ଏବଂ ତାଙ୍କର ଦିବ୍ୟ ମଧ୍ୟସ୍ଥତା ପ୍ରାପ୍ତି ପାଇଁ ଅନୁନୟ ବିନୟ ହେଲି। ସାରା ରାତି ମୁଁ ତାଙ୍କ ନିକଟରେ ଅଳି କରୁଥାଏ, ହେ ମୋର ଦେବୋପମ ଗୁରୁ, ମୋର ଆଧ୍ୟାତ୍ମିକ ବ୍ୟାକୁଳତା ଏପରି ଯେ ପ୍ରିୟତମଙ୍କ ସହିତ ମୁହାଁମୁହିଁ ସାକ୍ଷାତ ନହେଲେ ମୁଁ ଆଉ ପ୍ରାଣ ଧରି ରହିପାରିବି ନାହିଁ। ଲାହିଡ଼ି ମହାଶୟ କହିଲେ, ମୁଁ କ'ଣ କରିବି, ତୁମକୁ ଆହୁରି ଗଭୀର ଧ୍ୟାନ କରିବାକୁ ପଡ଼ିବ। ହେ ଗୁରୁ ଭଗବାନ, ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି, ଆପଣ ଭୌତିକ ଶରୀର ଧାରଣ କରି ମୋର ସମ୍ମୁଖରେ ବିରାଜମାନ ହୋଇଛନ୍ତି, ମୋତେ ଆଶୀର୍ବାଦ କରନ୍ତୁ, ମୁଁ ଯେଭଳି ଆପଣଙ୍କୁ ଆପଣଙ୍କର ଅନନ୍ତ ରୂପରେ ଦେଖିପାରେ। ଲାହିଡ଼ି ମହାଶୟ ଅଭୟ ମୁଦ୍ରାରେ ତାଙ୍କର ହାତ ଆଗକୁ ବଢ଼ାଇଥିଲେ। ବର୍ତ୍ତମାନ ତୁମେ ଯାଅ ଏବଂ ଧ୍ୟାନ କର, ତୁମ ପାଇଁ ମୁଁ ବ୍ରହ୍ମଙ୍କ ପାଖରେ ବିନତି କରିଛି। ଅକଳନୀୟ ଆନନ୍ଦରେ ଉଲ୍ଲସିତ ହୋଇ ମୁଁ ଘରକୁ ଫେରିଲି। ସେହି ରାତ୍ରିରେ ସାଧନାର ଚରମ ସିଦ୍ଧି ଲାଭ କଲି। ବର୍ତ୍ତମାନ ମୁଁ ଆଧ୍ୟାତ୍ମିକ ପେନ୍ସନ୍ ନିରନ୍ତର ଉପଭୋଗ କରୁଛି। ସେହିଦିନଠାରୁ ଆନନ୍ଦମୟ ସତ୍ତା କେବେ ହେଲେ ମୋର ଆଖି ଆଗରୁ ମାୟାପରଦାର ଆଢ଼ୁଆଳରେ ଲୁଚି ନାହାନ୍ତି। ପ୍ରଣବାନନ୍ଦଙ୍କ ମୁଖମଣ୍ଡଳ ଦିବ୍ୟ ଆଲୋକରେ ଉଦ୍ଭାସିତ ହେଉଥିଲା। ମୋ ହୃଦୟରେ ଭରିଗଲା ଅନ୍ୟ ଏକ ଜଗତର ପ୍ରଶାନ୍ତି, ମନରୁ ସମସ୍ତ ଭୟ ଦୂର ହେଲା। ଯୋଗୀ ବିଶ୍ୱାସରେ ଆଉ ଗୋଟିଏ ଗୁପ୍ତ କଥା କହିଲେ, କେତେ ମାସ ପରେ ମୁଁ ଲାହିଡ଼ି ମହାଶୟଙ୍କ ପାଖକୁ ଫେରିଆସି ତାଙ୍କର ଅଶେଷ ଦାନ ପାଇଁ ଧନ୍ୟବାଦ ଜଣାଇବାକୁ ଚେଷ୍ଟା କଲି। ତାପରେ ମୁଁ ଆଉ ଗୋଟିଏ କଥା କହିଲି, ଦେବୋପମ ଗୁରୁ, ମୁଁ ଆଉ ଅଫିସରେ କାମ କରିପାରୁନାହିଁ, ମୋତେ ଦୟାକରି ମୁକ୍ତ କରିଦିଅନ୍ତୁ। ପରମବ୍ରହ୍ମ ମୋତେ ନିରନ୍ତର ଆନନ୍ଦ ବିଭୋର କରି ରଖୁଛନ୍ତି। ଅବସର ବୃତ୍ତି ପାଇଁ କମ୍ପାନୀକୁ ଦରଖାସ୍ତ କର, ମୋର ଚାକିରି କାଳ ଅଳ୍ପ, କେଉଁ କାରଣ ଦର୍ଶାଇବି, ଯାହା ଅନୁଭବ କରୁଛ ତାହା କୁହ। ତା ପରଦିନ ମୁଁ ଦରଖାସ୍ତ କଲି। ଡାକ୍ତର ଅବସର ବୃତ୍ତି ପାଇଁ ମୋର ଅସମୟ ଅନୁରୋଧର କାରଣ ଜାଣିବାକୁ ଚାହିଁଲେ। ମୁଁ କହିଲି, କାମ କରିବା ବେଳେ ମୋର ମେରୁଦଣ୍ଡ ମଧ୍ୟ ଦେଇ ଗୋଟିଏ ଇନ୍ଦ୍ରିୟାନୁଭୂତି ଉପରକୁ ଉଠିଯାଇ ମୋତେ ଅଣାୟତ୍ତ କରୁଛି ଏବଂ ମୋର ସାରା ଶରୀରରେ ବ୍ୟାପିଯାଇ କାମ କରିବା ପାଇଁ ମୋତେ ଅସମର୍ଥ କରିଦେଉଛି। ଅନ୍ୟ କୌଣସି ପ୍ରଶ୍ନ ନ ପଚାରି ଡାକ୍ତର ଅବସର ବୃତ୍ତି ପାଇଁ ଦୃଢ଼ ଭାବରେ ସୁପାରିଶ କଲେ ଏବଂ ଅବିଳମ୍ବେ ମୁଁ ଅବସର ବୃତ୍ତି ପାଇଲି। ମୁଁ ଜାଣେ ଯେ ଲାହିଡ଼ି ମହାଶୟଙ୍କର ଦିବ୍ୟ ଇଚ୍ଛାଶକ୍ତି ଡାକ୍ତର ଏବଂ ତୁମ ବାପାଙ୍କ ସମେତ ଅନ୍ୟ ରେଳବାଇ ଅଫିସରଙ୍କ ମଧ୍ୟ ଦେଇ କାର୍ଯ୍ୟ କଲା। ସେମାନେ ମହାନ ଗୁରୁଙ୍କର ଆଧ୍ୟାତ୍ମିକ ନିର୍ଦ୍ଦେଶକୁ ପାଳନ କଲେ ଏବଂ ପ୍ରିୟତମଙ୍କ ସହିତ ଅଖଣ୍ଡ ଯୋଗାଯୋଗ ପାଇଁ ମୋତେ ମୁକ୍ତ କରିଦେଲେ। ଏପରି ଅସାଧାରଣ ଅନୁଭୂତି ପ୍ରକାଶ କରିବା ପରେ ସ୍ୱାମୀ ପ୍ରଣବାନନ୍ଦ ପୁଣି ଥରେ ବହୁତ ସମୟ ଧରି ମୌନ ହୋଇଗଲେ। ଭକ୍ତିର ସହିତ ତାଙ୍କର ପାଦସ୍ପର୍ଶ କରି ମୁଁ ବିଦାୟ ନେଲାବେଳେ ଆଶୀର୍ବାଦ ଦେଇ ସେ ମୋତେ କହିଲେ, ତୁମର ଜୀବନର ମାର୍ଗ ହେବ ସଂସାର ତ୍ୟାଗ ଏବଂ ଯୋଗ, ପରେ ମୁଁ ତୁମକୁ ତୁମର ବାପାଙ୍କ ସହିତ ଦେଖିବି। ତାଙ୍କର ଉଭୟ ଭବିଷ୍ୟତବାଣୀ ସମୟକ୍ରମେ ସତ୍ୟ ହୋଇଥିଲା। ଅନ୍ଧକାର ଘଟି ଆସୁଥିଲା। କେଦାରନାଥ ବାବୁ ମୋ ପାଖରେ ଚାଲୁଥିଲେ। ବାପାଙ୍କର ଚିଠିଟି ମୁଁ ତାଙ୍କୁ ଦେଲି। ରାସ୍ତାକଡ଼ରେ ଥିବା ଆଲୁଅରେ ମୋର ସାଥୀ ଚିଠି ଖଣ୍ଡିକ ପଢ଼ିଲେ। ତୁମ ବାପା ପ୍ରସ୍ତାବ ଦେଇଛନ୍ତି ଯେ କଲିକତାରେ ତାଙ୍କର ରେଳବାଇ ଅଫିସରେ ମୁଁ ଚାକିରି କରେ। ସ୍ୱାମୀ ପ୍ରଣବାନନ୍ଦଙ୍କ ପରି ଅନ୍ତତଃ ଗୋଟିଏ ଅବସର ବୃତ୍ତି ପାଇଲେ କେତେ ଆନନ୍ଦ ହୁଅନ୍ତା, କିନ୍ତୁ ତାହା ଅସମ୍ଭବ। ମୁଁ ବାରଣାସୀ ଛାଡ଼ି ଯାଇପାରିବି ନାହିଁ। ଦୁଃଖର କଥା, ମୁଁ ଏପର୍ଯ୍ୟନ୍ତ 2ଟା ଶରୀର ଲାଭ କରିପାରିଲି ନାହିଁ।